ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କେବେ ପହଞ୍ଚିଛେ ପ୍ରସ୍ତୁତି। ଆଇବା କାଲ ମହାପୁରୁମାନଙ୍କର ହେବା ନବଯୌବନ ଦର୍ଶନ। ଆଇବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତି କାମ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତ ହେବାରକେ ଥିବା 1500 ଅତ୍କା ବୈଷୟିକ ପଦବୀକେ ମିଳିଲା ଅର୍ଥ ବିଭାଗର ମଞ୍ଜୁରୀ। ଆଉର୍ 100 ଦିନିଆ ଟିବି ମୁକ୍ତ ଅଭିଯାନର 2 ନମ୍ବର କ୍ଷେପ୍ତି ଓଡ଼ିଶାନ ଆୟୋଜନ ହୋଇଛି 4,470 ସ୍ୱାସ୍ଥ୍ୟ ଶିବିର। ଏଥର ପୂରା ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନ ସବୁ ପ୍ରକାରର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଆଇବା କାଲି ଚତୁର୍ଦ୍ଧାମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ଆଇବା ବୁଧବାର ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ ଖୁବ୍ କମ୍ ସମୟ ଲାଗି ରଖବାରକେ ନିଷ୍ପତ୍ତି ନିଆଯାଇଛି। ଦ୍ୱିପହରର 2 ବଜେନୁ ସାହାଣ ମେଳା ଦର୍ଶନ ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ଆଜ୍ ଅନବସର ତ୍ରୟୋଦଶୀ ତିଥି ଅବସରରେ ମହାପୁରୁମାନଙ୍କର ଘଣା ଲାଗି ନୀତି ଚାଲିଛି। ଏଥିଲାଗି ଗଲାକାଲଠାନୁ ସୁନାର କୁଆନୁ ତିନଗରିଆ ପାଇନ୍ ଶୁଦ୍ଧ ସ୍ୱାନଙ୍କର ଘରେ ବିଜେ ହେବା ଋତୁରୁ ଦିବ୍ୟ ପ୍ରଲେପ ଖଲିଭିଲ୍ ପ୍ରସ୍ତୁତ କରାଯାଇଛି। ଆଜ୍ ମହାପୁରୁମାନଙ୍କର ଘଣା ଲାଗି ଉତୁରୁ ସେହି ଖଲିକେ ଶୁଦ୍ଧ ସ୍ୱାନଙ୍କର ଘରୁ ଘଣ୍ଟ ଘଣ୍ଟା ଆଉ ପଟୁଆର୍ଥି ଶ୍ରୀମନ୍ଦିରକେ ବିଜେ କରାଯାଇଛି। ତାର ଉତୁରୁ ଖଳି ଲାଗି ହେଇକରି ମହାପ୍ରଭୁଙ୍କର ଶ୍ରୀମୁଖ ଓତା ପଡ଼ବା। ଇତାର ସହିତ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି କରବେ। ପୁରୀଠାନେ ଆଇବା ରଥଯାତ୍ରାର ପ୍ରସ୍ତୁତିକେ ନେଇକରି ପୁଲିସ୍ ଆଉ ଅଲଗା ବିଭାଗମାନଙ୍କ ତରଫରୁ ମକ୍ଡ୍ରିଲ୍ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦେଖରେଖତି ପୁଲିସ୍ ଲାଇନ୍ ପଡ଼ିଆଠାନେ ଇ ମକ୍ଡ୍ରିଲ୍ କରାଯାଇଛି। ରଥଘିଚା ଆଉ ଏଥିର୍ଲାଗି ରହିଥିବା ସତର୍କତାମୂଳକ ପଦକ୍ଷେପକେ ନଜରତି ରଖିକରି ପୁଲିସ୍ ତରଫରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ପାଶେ ଅଗ୍ନିଶମ ବିଭାଗ ତରଫରୁ ଖାସ୍ ପ୍ରସ୍ତୁତି କାର୍ଯ୍ୟକ୍ରମ କରାଯାଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ବାହାରକେ ଆନ୍ବାର ସହିତ ଚିକିତ୍ସା ସେବା ଯୋଗାଇ ଦେବାର ଲାଗି ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ କରାଯାଇଛି। ରଥଯାତ୍ରା ଅବସରରେ ଭିନ୍ ଭିନ୍ ବନ୍ଦ ଆର୍ ସମୁଦ୍ରନ ସୁରକ୍ଷିତ ଭାବେ ଗାଧବାରକେ ନେଇକରି ଭିଲ୍ ସମ୍ପୃକ୍ତ ବିଭାଗ ତରଫରୁ ଖାସ୍ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍ ଓଡ୍ରାଫ୍ ଆଉ ଭିନ୍ ଭିନ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ମକ୍ଡ୍ରିଲ୍ଥି ଭାଗ ନେଇଥିଲେ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାଥି ଭକ୍ତମାନଙ୍କ ସୁରକ୍ଷା ଓ ଭିନ୍ ଭିନ୍ ସୁବିଧାକେ ନେଇକରି ହେଇଥିବାର ପ୍ରଶାସନିକ ପ୍ରସ୍ତୁତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଆଜ ସମୀକ୍ଷା କରିଛନ୍। ଇତାର ସହିତ ଶ୍ରୀମନ୍ଦିରକେ ଯାଇକରି ପଟିଦିଅଙ୍କୁ ଦର୍ଶନ କରବାର ସହିତ ମହାପ୍ରଭୁଙ୍କର କୃପାନୁ ଚଲତି ବଛର ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହେବା ବୋଲି ଶ୍ରୀ ମିଶ୍ର କହିଛନ୍। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତି କାମ ଆଇବା 19 ତାରିଖ ଦିନ କରାଯିବା। ଏହି ଗନ୍ତି କାମ ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ବୋଲି ଏସ୍ଓପି ଅନୁସାରେ କରାଯିବା ବୋଲି ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ସେ ଆହୁରି କହିଛନ୍, ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗତି ବ୍ୟବହାର ହେଉଥିବା ଆଉ ଦେବସ୍ନାନ ପୁନି ଅବସରରେ ମହାପୁରୁମାନଙ୍କର ଦିଏ ଉଲାଗି ହେଉଥିବା ଅଳଙ୍କାରମାନଙ୍କର ଗନ୍ତି ଏ ଦିନ କରାଯିବା। ଭିତର ରତ୍ନଭଣ୍ଡାରଥି ବାକି ଅଳଙ୍କାର ଆଉ ମୂଲ୍ୟବାନ ଦରବମାନଙ୍କର ଗନ୍ତି କାମର ତାରିଖ ଜନେଇ ଦିଆଯିବା ବୋଲି ମୁଖ୍ୟ ପ୍ରଶାସକ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲା ମେ 23 ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରତୀ ଥିବା ଅଳଙ୍କାର ଆଉ ଅଲଗା ମୂଲ୍ୟବାନ ଦରବମାନଙ୍କର ଗନ୍ତି କାମ ସ୍ଥଗିତ ରହିଛି। ଭୁବନେଶ୍ୱରନ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର 7 ନମ୍ବର ସମାବର୍ତ୍ତନ ଉତ୍ସବ ଆଜି ପାଳିତ ହୋଇଯାଇଛି। ଏଥି ଶିଳ୍ପ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇକରି କହିଛନ୍, 2036 ତକ୍ ସମୃଦ୍ଧ ଓଡ଼ିଶା ସପନକେ ସାକାର କରବାର ଆଉ 2047 ତକ୍ ବିକଶିତ ଭାରତର ଜାତୀୟ ଲକ୍ଷ୍ୟ ହାସଲ କରବାର୍ଥି ଦକ୍ଷତା ବିକାଶ ପ୍ରମୁଖ ସ୍ତମ୍ଭ ହୋଇକରି ରହିଛି। ଆଇବା ଦିନେ ନୂଆ ପ୍ରଯୁକ୍ତି ବିଦ୍ୟା ଆଉ ଭବିଷ୍ୟତର ଶିଳ୍ପ ଜଗତ ଲାଗି ଯୁବପିଢ଼ିମାନଙ୍କୁ ତୟାର କରବାର୍କେ ରାଜ୍ୟ ସରକାର ନେକ୍ସଟ ଜେନେରେସନ୍ ସ୍କିଲ୍ସ ଜୋର୍ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍। ଇ ସମାବର୍ତ୍ତନ ଉତ୍ସବଟି ମୋଟ 506 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶକେ ଟିବି ମୁକ୍ତ କରବାର ଲକ୍ଷ୍ୟଟି କେନ୍ଦ୍ର ସରକାରଙ୍କ ତରଫରୁ ମୂଲ ହୋଇଥିବାର 100 ଦିନିଆ ଟିବି ମୁକ୍ତ ଅଭିଯାନର 2 ନମ୍ବର ଖେପ୍ ଓଡ଼ିଶାନ ସଫଳତାର ସହିତ ଶେଷ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗଲା ମାର୍ଚ୍ଚ 24 ତାରିଖରୁ ଗଲା 5 ତାରିଖ ତକ୍ ଏହି ଅଭିଯାନ ଚାଲିଥିଲା। ଏହି ଅଭିଯାନ ଅଧୀନତି ରାଜ୍ୟର ସହରାଞ୍ଚଳ ଆଉ ଦୁର୍ଗମ ଇଲାକାନ 4,470 ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥି 3,44,000ରୁ ଅତ୍କା ଲୋକ ଭାଗ ନେଇଥିଲେ। ରାଜ୍ୟ ସାଧାରଣ ଲୋକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବାର ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବହୁତ ସଂଖ୍ୟାତି ନୂଆ ବୈଷୟିକ ପଦବୀମାନଙ୍କେ ନିଯୁକ୍ତ କରବାର ଲାଗି ପ୍ରକ୍ରିୟା ମୂଲ କରାଯାଇଛି। ଉଷ ଖୁଆବାର ଆର୍ ବାଣ୍ଟବାର ବ୍ୟବସ୍ଥା ଲାଗି 1,108 ଜଣ ଫାର୍ମାସିଷ୍ଟ ଅଧିକାରୀ, 238 ଜଣ ଅପ୍ଥାଲାମିକ ଅଧିକାରୀ 380 ଜନ ମେଡିକାଲ ଲେବ୍ ଟେକ୍ନିସିଆନ୍ ପଦବୀତି ନିଯୁକ୍ତି ଲାଗି ଅର୍ଥ ବିଭାଗ ତରଫ ମଞ୍ଜୁରୀ ମିଳିଛି। ଇ ବାବଦେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍, ହାସ୍ପାତାଲମାନଙ୍କେ କର୍ମଚାରୀମାନଙ୍କର ଅଭାବ ଦୂର କରବାର ଆଉ ରୋଗୀମାନଙ୍କର କେନ୍ସି ଅସୁବିଧାତି ସ୍ୱାସ୍ଥ୍ୟସେବା ଯୋଗାଇ ଦେବାଟା ସରକାରଙ୍କର ମୂଳ ଲକ୍ଷ୍ୟ ଆଏ। ଇସବୁ ପଦବୀ ଆଇବା ଦିନେ ନିୟମିତ ପ୍ରକ୍ରିୟା ଜରିଏ ସ୍ୱଚ୍ଛତାର ସହିତ ପୂରା କରାଯିବା ବୋଲି ମନ୍ତ୍ରୀ କହିଛନ୍। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର COVID-19 ଏହାଦେର ପ୍ରାଦୁର୍ଭାବକେ ନଜରତି ରଖିକରି ସିମ୍ନା ଇଲାକାମାନଙ୍କ ଲାଗି ସରକାର ଖାସ୍ ସତର୍କତାମୂଳକ ପଦକ୍ଷେପ ନେଇଛନ୍। ସିମ୍ନା ଜିଲ୍ଲାମାନଙ୍କେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମଣ ଉପରେ କଡ଼ା ନଜର ରଖାଯାଇଛି। ଆଇବା ରଥଯାତ୍ରାକେ ନଜରତି ରଖିକରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ ହାଇ ଆଲର୍ଟ ଜାରି କରାଯାଇଛି। ସବୁ ଦରକାରୀ ସତର୍କତାମୂଳକ ପଦକ୍ଷେପକେ କଡ଼ାକଡ଼ି ଭାବେ ମାନବାରକେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଇ ବାବଦେ ସୂଚନା ଦେଇକରି କହିଛନ୍, ଆନ୍ଧ୍ରପ୍ରଦେଶ ସିମ୍ନାକେ ଲାଗିକରି ଥିବା ରାଜ୍ୟ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏଥିଲାଗି ଖାସ୍ ନିର୍ଦ୍ଦେଶ ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀମାନଙ୍କର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ବାଧ୍ୟତାମୂଳକ ପରୀକ୍ଷା କରାବାରକେ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ରାଜ୍ୟ COVID-19 ସଂକ୍ରମଣ କମିଥିଲେ ବି ନିରୀକ୍ଷଣ ବ୍ୟବସ୍ଥା ସବୁବେଳେ ଚାଲିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବାର ସହିତ ପଡ଼ୋଶୀ ରାଜ୍ୟମାନଙ୍କେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍। ଆନ୍ଧ୍ରପ୍ରଦେଶର COVID-19 ସଂକ୍ରମଣ ଲାଗି ଇ ସମିଆତି ଦୁଇଜଣଙ୍କର ଜୀବନ ଯାଇଛି। ବଲାଙ୍ଗୀର ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଭିନ୍ ଭିନ୍ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ସମ୍ବଲପୁର ଆଉ ଅନୁଗୁଳ ଜିଲ୍ଲା କୋର୍ଟକେ ଆଜି ବୋମା ଧମକ ମିଳିବା ଋତୁରୁ କୋର୍ଟ ପରିସନ୍ନ ଯାଞ୍ଚ ଆଉ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଥିଲା। କୋର୍ଟକେ ବୋମାତି ଉଡ଼େଇ ଦେବାର ବାବଦେ ଗୋଟିଏ ଧମକ ପତ୍ର ଇମେଲ୍ ଜରିଆ ଆସିଥିଲା। ଇତାର ଆଧାରତି ପୁଲିସ୍ ଘଟଣାସ୍ଥଳତେ ପହଞ୍ଚିକରି ତଲାସି ମୁଲ କରିଥିଲା। ବୋମା ନିଷ୍କ୍ରିୟକାରୀ ଦଳ, ଅନୁସନ୍ଧାନକାରୀ ଆଉ ବହୁତ ସଂଖ୍ୟାତି ପୁଲିସ୍ ଫୋର୍ସ ଇ ତଲାସି ଅଭିଯାନତି ସାମିଲ ହୋଇଥିଲେ। ବୌଦ୍ଧ ଜିଲ୍ଲାର ବାୟୋଫ୍ଲୋକ୍ ମାଛ ଚାଷ ଆଉ ଆଧୁନିକ ଚାଷ ପଦ୍ଧତିକେ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇକରି ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ବଣ୍ଟାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ତରଫ ଆର୍ଏମ୍ସି ସମ୍ମିଳନୀ କକ୍ଷନ ହୋଇଥିବା ସମାରୋହଟି ମାଛଚାଷୀ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଭିତରେ ଆଧୁନିକ ମାଛ ଚାଷ, ସରକାରୀ ସାହାଯ୍ୟ ଆଉ ରୋଜଗାର ସୃଷ୍ଟିକେ ନେଇକରି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ମାଛ ଚାଷ କ୍ଷେତ୍ରତି ରହିଥିବା ସରକାରୀ ଯୋଜନା ଆଉ ତାର ସୁଫଲ ବାବଦେ ଆଲୋଚନା କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଆଜି ଯୁଗ୍ମ ଜନ ଶୁଣାଣି ଶିବିର ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନହୋଇଥିବା ଶୁଣାଣି ଶିବିରଟି 138 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନହୋଇଥିବା ଶିବିରଟି 53 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନହୋଇଥିବା ଶିବିରଟି 37 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ନହୋଇଥିବା ଶିବିରଟି 150 ଅଭିଯୋଗ ଆସିଥିବା ବେଳେ 28 ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠାନୀତି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫ ମତାମତ ଆହ୍ୱାନ କରାଯାଇଛି। ଦେଶେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମ୍କେ ବରକସ କରବାର ଆଉ ଇତାକେ ନେଇକରି ଗୋଟିଏ ରଣନୈତିକ ଢାଞ୍ଚା ତିଆରି କରବାର ଲକ୍ଷ୍ୟତି ଇ ନୀତି ସହଯୋଗ କରବା, ଉଚ୍ଚ ଗୁଣବତ୍ତା ନୈତିକ ଆଉ ଅଭିନବ ଗବେଷଣାକେ ପ୍ରୋତ୍ସାହନ ଦେବାର ଆଉ ଜାତୀୟ ଆର୍ ଆଧୁନିକ ସ୍ୱାସ୍ଥ୍ୟସେବାକେ ପ୍ରାଥମିକ ଦେବାର ଇ ନୀତିର ଉଦ୍ଦେଶ୍ୟ। ମତାମତ ଦାଖଲ କରବାର ସମୟ ଆଇବା 27 ଧାର୍ଯ୍ୟ କରାଯାଇଛି। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ନ ଭାରତୀୟ ଜୀବନ ବୀମା ନିଗମର ଦୁଇଦିନିଆ ପୂର୍ବ ମଧ୍ୟ କ୍ଷେତ୍ରର ଜୋନାଲ ସ୍ତରୀୟ ବ୍ୟାଡମିଣ୍ଟନ ଆଉ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟି ଓଡ଼ିଶା, ଝାଡ଼ଖଣ୍ଡ ଆଉ ବିହାରର ମୋଟ 11 ଡିଭିଜନର ପୁରୁଷ ଆଉ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍। ଏଥି ଶ୍ରେଷ୍ଠ ଭାବେ ବଛାଯାଇଥିବା ଖେଳାଳିମାନେ ଆଇବା ସେପ୍ଟେମ୍ବର ମାସେ ହାଇଦ୍ରାବାଦନ ହେବାରକେ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟଟି ଭାଗ ନେବେ ବୋଲି ଭାରତୀୟ ଜୀବନ ବୀମା ନିଗମ ସମ୍ବଲପୁର ଡିଭିଜନର କାର୍ମିକ ମ୍ୟାନେଜର ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍। ପାଣିପାଗ ରାଜ୍ୟର କେତେଟା ଇଲାକାନ ଆଇବା 20 ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ରାଇଜେ ସକ୍ରିୟ ରହିଛି। ଏ ବଛର ମୌସୁମୀତି June 1 ଜୁଲାଇ 13 ତକ ରାଇଜେ ହାରାହାରି 348.2 mm ବର୍ଷା ରେକର୍ଡ କରାଯାଇଛି, ଯେନ୍ଟା ରାଜ୍ୟର ସ୍ୱାଭାବିକ ବର୍ଷାନୁ 4% ଅତ୍କା ଆଏ। ଶେଷ ମୁଖ୍ୟ ଖବର ଫେର୍ଘାଏ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କ୍ଷେପେ ପହଞ୍ଚିଛେ ପ୍ରସ୍ତୁତି। ଆଇବା କାଲ୍ ମହାପୁରୁମାନଙ୍କର ହେବା ନବଯୌବନ ଦର୍ଶନ, ଆଇବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଲଙ୍କାରର ଗନ୍ତି କାମ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ନିଯୁକ୍ତ ହେବାକେ ଥିବା 1500 ଅତ୍କା ବୈଷୟିକ ପଦବୀକେ ମିଳିଲା ଅର୍ଥ ବିଭାଗର ମଞ୍ଜୁରୀ, ଆଉର୍ 100 ଦିନିଆ ଟିବି ମୁକ୍ତ ଅଭିଯାନର 2 ନମ୍ବର କ୍ଷେପ୍ତି ଓଡ଼ିଶାନ ଆୟୋଜନ ହୋଇଛେ 4470 ସ୍ୱାସ୍ଥ୍ୟ ଶିବିର। ଆଜିର ଆଞ୍ଚଳିକ ଖବର ଇଣୁ ଶେଷ ହେଲା। ଜୁହାର।